ఆకాశవాణి ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଆଜି ଶପଥ ନେଲେ ଅନେକ ନବନିର୍ବାଚିତ ସାଂସଦ ଆସନ୍ତା 27ରେ ରାଷ୍ଟ୍ରପତି ଉଭୟ ସଦନର ମିଳିତ ଅଧିବେଶନକୁ କରିବେ ସମ୍ବୋଧନ ସମ୍ଭିଧାନର ପବିତ୍ରତା ରକ୍ଷା କରିବା ସହିତ ସମସ୍ତଙ୍କୁ ସାଥିରେ ନେଇ ଦେଶସେବା କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି ସାମଗ୍ରିକ ଖାଦ୍ୟ ନିରାପତ୍ତାର ସୁପରିଚାଳନା ସହିତ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗହମ ମହଜୁଦ ରଖିବାର ସୀମା ଧାର୍ଯ୍ୟ କରିଛନ୍ତି ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ର ସୁପର 8 ପର୍ଯ୍ୟାୟରେ ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମୁକାବିଲା ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ଆଜି ପ୍ରଥମ ଦିନରେ ଅନେକ ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଲୋକସଭାର ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ପ୍ରଥମ ସଦସ୍ୟ ରୂପେ ସର୍ବପ୍ରଥମେ ଶପଥ ଗ୍ରହଣ କରିଥିଲେ ଅସ୍ଥାୟୀ ବାଚସ୍କତି ଭର୍ତ୍ତୃହରି ମହତାବ ଶ୍ରୀ ମୋଦିଙ୍କୁ ଶପଥପାଠ କରାଇଥିଲେ ଏହାପରେ ଶ୍ରୀ ମହତାବଙ୍କୁ ସହଯୋଗ କରିବା ଲାଗି ଗଠିତ ହୋଇଥିବା ଅଧ୍ୟକ୍ଷ କମିଟିର ସଦସ୍ୟମାନେ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରେ ବିଜେପିର ରାଧାମୋହନ ସିଂହ ଫଗନ ସିଂହ କୁଲସ୍ତେ ପ୍ରମୁଖ ଅନ୍ତର୍ଭୁକ୍ତ ଅନ୍ୟପକ୍ଷରେ ଏହି କମିଟିର ସଦସ୍ୟ ଥିବା କଂଗ୍ରେସର କେ ସୁରେଶ ଡିଏମ୍କେର ଟିଆର୍ ବାଲୁ ଟିଏମ୍ସିର ସୁଦୀପ ବନ୍ଦୋପାଧ୍ୟାୟ ଆଜି ଶପଥ ନେଇନାହାନ୍ତି ପରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଅମିତ ଶାହା ନୀତିନ ଗଡ଼କରୀ ଶିବରାଜ ସିଂ ଚୌହାନ ମନୋହର ଲାଲ ପୀୟୁଷ ଗୋଏଲ ଜିତନରାମ ମାନ୍ଝୀ ରାଜୀବ ରଞ୍ଜନ ଡକ୍ଟର ବୀରେନ୍ଦ୍ର କୁମାର କିରଣ ରିଜିଜୁ ଚିରାଗ ପାଶ୍ୱାନ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନ୍ନପୂର୍ଣ୍ଣା ଦେବୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଶପଥ ନେଇଥିଲେ କେନ୍ଦ୍ରମନ୍ତ୍ରୀ ଏସ୍ଡି କୁମାରସ୍ୱାମୀ ଏବଂ ପ୍ରହଲ୍ଲାଦ ଯୋଶୀ କନ୍ନଡ଼ ଭାଷାରେ ଶପଥ ନେଇଥିବାବେଳେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଓଡ଼ିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି ସେହିଭଳି କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆସାମୀ ଭାଷାରେ କେ ରାମମୋହନ ନାଇଡୁ ଓ ଜି କିଷନ ରେଡ୍ଡୀ ତେଲୁଗୁରେ ସିଆର୍ ପାଟିଲ ଗୁଜରାଟିରେ ପ୍ରତାପ ରାଓ ଯାଦବ ମରାଠିରେ ଡକ୍ଟର ଜିତେନ୍ଦ୍ର ସିଂହ ଡୋଗ୍ରିରେ ସୁରେଶ ଗୋପୀ ମାଲାୟଲମରେ ସୁକାନ୍ତ ମଜୁମଦାର ବଙ୍ଗଳାରେ ଏବଂ ଦୁର୍ଗାଦାସ ଉଇକେ ସଂସ୍କୃତ ଭାଷାରେ ଶପଥ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ପରେ ଇଂରାଜୀ ବର୍ଷମାଳାର କ୍ରମାନୁଯାୟୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସାଂସଦମାନେ ଶପଥ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ବିଜେପି ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ରାଜୀବ ପ୍ରତାପ ରୁଡି ରବିଶଙ୍କର ପ୍ରସାଦ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ପୁରୁଷୋତ୍ତମ ରୂପାଲା ନବୀନ ଜିନ୍ଦଲ କଂଗ୍ରେସର ଦୀପେନ୍ଦର ସିଂ ହୁଦା ମନୀଷ ତିୱାରୀ ତାରିକ ଅନୱାର ଆର୍ଜେଡିର ମିଶା ଭାରତୀ ପ୍ରମୁଖ ଅନ୍ତର୍ଭୁକ୍ତ ଆମ ସମ୍ଭାଦଦାତା ଜଣାଇଛନ୍ତି ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନରେ ଭାରତର ବିବିଧ ଭାଷାଗତ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିଛି ହିନ୍ଦୀ ଓ ଇଂରାଜୀ ଭାଷା ଛଡ଼ା ଅନେକ ସାଂସଦ ନିଜ ନିଜ ଆଞ୍ଚଳିକ ଭାଷାରେ ଶପଥ ନେଇଛନ୍ତି ଏତଦ୍ବ୍ୟତୀତ କେତେକ ସାଂସଦ ନିଜ ନିଜ ଅଞ୍ଚଳର ପାରମ୍ପରିକ ପୋଷାକ ମଧ୍ୟ ପିନ୍ଧିବାର ଦେଖିବାକୁ ମିଳିଛି ଆଜି ପ୍ରଥମ ଦିବସରେ ସଂସଦ ପରିସରରେ ଉଭୟ ଶାସକ ଓ ବିରୋଧୀ ଦଳ ସାଂସଦମାନେ ପରସ୍କରକୁ ଶୁଭେଚ୍ଛା ଜଣାଇବା ସହ ଫଟୋ ଉଠାଇଥିବାର ପରିଲକ୍ଷିତ ହୋଇଛି ଏଠାରେ ସୂଚନା ଦିଆଯାଇପାରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବିଜେପିର ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍କତି ଭାବେ ଶପଥପାଠ କରାଇଥିଲେ ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ ବାଚସ୍କତି ନିର୍ବାଚନ ହେବା ପର୍ଯ୍ୟନ୍ତ ଶ୍ରୀ ମହତାବ ଲୋକସଭାର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ ଆସନ୍ତା 26 ତାରିଖ ଦିନ ଲୋକସଭା ବାଚସ୍କତି ନିର୍ବାଚନ ହେବ 27 ତାରିଖ ଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ଏବଂ ସେହିଦିନ ରାଜ୍ୟସଭାର ଅଧିବେଶନ ମଧ୍ୟ ଆରମ୍ଭ ହେବ ସଂସଦର ଅଧିବେଶନ ଜୁଲାଇ 3 ତାରିଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି ଏକ ବିକଶିତ ଭାରତ ଗଠନର ଲକ୍ଷ୍ୟ ନେଇ ଅଷ୍ଟାଦଶ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ସେ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସରକାର ଚଳାଇବାକୁ ହେଲେ ବହୁମତ ଦରକାର ଅନ୍ୟପକ୍ଷରେ ଦେଶ ଚଳାଇବା ଲାଗି ସର୍ବସହମତ ନିହାତି ଆବଶ୍ୟକ ତେଣୁ ଭବିଷ୍ୟତରେ ସମ୍ଭିଧାନର ପବିତ୍ରତା ରକ୍ଷା କରିବା ସହିତ ସମସ୍ତଙ୍କୁ ସାଥିରେ ଧରି ତାଙ୍କ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର ସମସ୍ତଙ୍କ ସହିତ ମିଳିମିଶି ଦେଶବାସୀଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଦେଶ ସେବା କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ସ୍ୱାଧୀନତା ପରେ ଦ୍ୱିତୀୟ ଥର ନିମନ୍ତେ ଦେଶବାସୀ କ୍ରମାଗତ ଭାବେ ତୃତୀୟ ଥର ଲାଗି ଗୋଟିଏ ସରକାରକୁ କ୍ଷମତାସୀନ କରାଇଛନ୍ତି। ତେଣୁ ଚଳିତ ଲୋକସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବିକାଶ ଦିଗରେ ବିରୋଧୀଙ୍କ ପକ୍ଷରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥା ସକାରାତ୍ମକ ପଦକ୍ଷେପ ଦେଶବାସୀ ଆଶା କରୁଛନ୍ତି। ଗଣତନ୍ତ୍ରର ମର୍ଯ୍ୟାଦା ବଜାୟ ରଖିବା ସହ ବିରୋଧୀ ଦଳଗୁଡ଼ିକ ଏ ଦିଗରେ ଅନୁରୂପ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅଷ୍ଟାଦଶ ଲୋକସଭାର ସାଂସଦମାନେ ଦେଶର ସାଧାରଣ ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଏନ୍ଡିଏ ସରକାରଙ୍କ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ 140 କୋଟି ଭାରତୀୟଙ୍କର ଜୀବନମାନକୁ ଉନ୍ନତ କରିବା ଲାଗି ଉଦ୍ଦିଷ୍ଟ। ବସ୍ତୁ ଓ ସେବାକର ଜିଏସ୍ଟି ଲାଗୁ ହେବା ପରେ ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଗୁଡ଼ିକର ମୂଲ୍ୟ ଶସ୍ତା ହୋଇଛି। ଏହାଦ୍ୱାରା ଗରିବ ଓ ସାଧାରଣ ଜନତାଙ୍କର ଉଲ୍ଲେଖନୀୟ ସଞ୍ଚୟ ହୋଇପାରିଛି। ଜନସାଧାରଣଙ୍କ ଜୀବନମାନଙ୍କୁ ରୂପାନ୍ତରଣ କରିବା ଉଦ୍ଦେଶ୍ୟରେ ଏହି ସଂସ୍କାର ଯାତ୍ରା ଅବ୍ୟାହତ ରଖିବା ଲାଗି ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନେମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନେମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ। ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନେମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନେମିଆ ହୋଇପାରେ, ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନେମିଆର ବିନାଶ କରନ୍ତୁ।
ଦେଶରେ ସାମଗ୍ରିକ ଖାଦ୍ୟ ନିରାପତ୍ତାର ସୁପରିଚାଳନା ସହିତ କଳାବଜାରୀ ରୋକିବା ଏବଂ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗହମ ମହଜୁଦ କରିବାର ସୀମା ଧାର୍ଯ୍ୟ କରିଛନ୍ତି। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଏଣିକି ହୋଲ୍ସେଲର୍ଙ୍କ ପାଇଁ ଗହମର ମହଜୁଦ ସୀମା 3,000 ମେଟ୍ରିକ୍ ଟନ୍ ଏବଂ ଖୁଚୁରା ବ୍ୟବସାୟୀଙ୍କ ଲାଗି 10 ମେଟ୍ରିକ୍ ଟନ୍ ଧାର୍ଯ୍ୟ କରାଯାଇଛି। ଏହି ନିର୍ଦ୍ଦେଶ ଆସନ୍ତା 2025 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଶ୍ରୀ ଚୋପ୍ରା କହିଛନ୍ତି। ଗହମର ଅଭାବ ସମ୍ପର୍କରେ ଗଣମାଧ୍ୟମର ରିପୋର୍ଟକୁ ଅସ୍ୱୀକାର କରି ଶ୍ରୀ ଚୋପ୍ରା କହିଛନ୍ତି ଦେଶରେ ଗହମର ଅଭାବ ନାହିଁ, ସରକାରଙ୍କ ନିକଟରେ ସମସ୍ତ ବିକଳ୍ପ ବ୍ୟବସ୍ଥା ଉନ୍କକ୍ତ ରହିଛି ଏବଂ ସେଥିମଧ୍ୟରୁ ଏହି ପଦକ୍ଷେପ ଅନ୍ୟତମ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି ଡ୍ରଗ୍ସ ଅପବ୍ୟବହାରର ମୁକାବିଲା। ଏଥିରେ ଏନ୍ସିବିର ଉପମହାନିର୍ଦ୍ଦେଶକ ନିରଜ ଗୁପ୍ତା ଏବଂ ଆର୍ଏମ୍ଏଲ୍ ହସ୍କିଟାଲର ଡାକ୍ତର ଲୋକେଶ ଶେଖାୱତ ବିଶେଷଜ୍ଞ ଭାବେ ଅଂଶଗ୍ରହଣ କରି ଶ୍ରୋତାଙ୍କର ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନେ ରାତି 9:30 011-234-21050 ଏବଂ 011-233-1444 ନମ୍ଘରକୁ ଡାଏଲ୍ କରି ନିଜର ପ୍ରଶ୍ନ ପଚାରିପାରିବେ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ ଦେଇପାରିବେ। ଆଜି ରାତି 9:30 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଏହି କାର୍ଯ୍ୟକ୍ରମ ଶୁଣାଯାଇପାରିବ। ଏହାଛଡ଼ା ଆମର ୱେବ୍ସାଇଟ୍ newsonair.gov.in ଓ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ମଧ୍ୟ ଏହା ଉପଲବ୍ଧ ହେବ। ଆନ୍ତର୍ଜାତିକ ଚିନି ପ୍ରତିଷ୍ଠାନର 64ତମ ପରିଷଦ ବୈଠକ ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ। ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ 30ଟି ଦେଶରୁ ପ୍ରତିନିଧି ଯୋଗଦେବେ। ବିଶେଷକରି ବିଶ୍ୱର ପ୍ରମୁଖ ଚିନି ଉତ୍ପାଦନକାରୀ, ବ୍ୟବହାରକାରୀ ଏବଂ ବ୍ୟବସାୟ କରୁଥିବା ରାଷ୍ଟ୍ରଗୁଡ଼ିକ ଏକତ୍ରିତ ହୋଇ ଆପୋଷ ବୁଝାମଣା ମାଧ୍ୟମରେ ଜୈବ ଇନ୍ଧନ ଏବଂ ଚିନି କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଉପରେ ଏହି ସମ୍ମିଳନୀରେ ଆଲୋଚନା କରିବେ। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ର ସୁପର 8 ପର୍ଯ୍ୟାୟରେ ଆଜି ଭାରତ ଅଷ୍ଟ୍ରେଲିଆକୁ ଭେଟିବ। ସେଣ୍ଟ ଲୁସିଆସ୍ଥିତ ଗ୍ରସ୍ ଇସ୍ଲେଟର ଡ୍ୟାରେନ୍ ସାମି ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଆଜି ଭାରତୀୟ ସମୟ ରାତି 8:00 ଆରମ୍ଭ ହେବ। ପୂର୍ବରୁ ଭାରତ ସୁପର 8 ପର୍ଯ୍ୟାୟରେ ଆଫଗାନିସ୍ତାନ ଏବଂ ବାଂଲାଦେଶକୁ ହରାଇଥିବା ବେଳେ ଆଜିର ମ୍ୟାଚ୍ରେ ବିଜୟ ହେଲେ ପଏଣ୍ଟ ତାଲିକାର ଶୀର୍ଷରେ ରହିବା ସହ ସେମିଫାଇନାଲ୍ରେ ପ୍ରବେଶ କରିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା, ଗୁଜରାଟ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ୱୀପ, ତାମିଲନାଡୁ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଭାରତର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହିତ ଏହି ସମୟରେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ଓ ଧୂଳିଝଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରେ ଆଜି ଶପଥ ନେଲେ ଅନେକ ନବନିର୍ବାଚିତ ସାଂସଦ। ସମ୍ଭିଧାନର ପବିତ୍ରତା ରକ୍ଷା କରିବା ସହିତ ସମସ୍ତଙ୍କୁ ସାଥିରେ ନେଇ ଦେଶସେବା କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି। ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟର ସୁପର 8 ପର୍ଯ୍ୟାୟରେ ଆଜି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମୁକାବିଲା।